ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଚାରିଦିନିଆ ଗସ୍ତରେ ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ଘୋଷଯାତ୍ରାରେ ପୁରୀରେ ଶ୍ରୀଜୀଉଙ୍କୁ କରିବେ ଦର୍ଶନ। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚଳିତ ମାସ 22 ତାରିଖରୁ ହେବ ଆରମ୍ଭ। ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ 25 ତାରିଖରେ ହେବ ଉପସ୍ଥାପନ ଏବଂ ଆସନ୍ତାକାଲି ପବିତ୍ର ରଥଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ତିନି ରଥ। ରତ୍ନଭଣ୍ଡାର ଖୋଲିବା ନେଇ ଆସନ୍ତା ବୁଧବାର ଦିନ ହେବ ନିଷ୍ପତ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଜୟଦେବ ଭବନ ଯିବେ। ରାଷ୍ଟ୍ରପତି ସେଠାରେ ଆୟୋଜିତ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 96ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆଜି ରାତିରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜଭବନରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ପୁରୀ ଗସ୍ତ କରି ପବିତ୍ର ଘୋଷଯାତ୍ରାରେ ସାମିଲ ହେବେ। ଜୁଲାଇ 8 ତାରିଖ ଦିନ ରାଷ୍ଟ୍ରପତି ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ ସହ ବିଭୂତି କାନୁନ୍ଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ। ଭୁବନେଶ୍ୱର ଉପକଣ୍ଠ ହରିଡ଼ାମଡ଼ା ଗାଁରେ ବ୍ରହ୍ମକୁମାରୀଙ୍କ ପକ୍ଷରୁ ନିର୍ମିତ ଦିବ୍ୟ ରିଟ୍ରିଟ୍ କେନ୍ଦ୍ରକୁ ରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଗସ୍ତର ଶେଷ ଦିନ ଅର୍ଥାତ୍ ଜୁଲାଇ 9 ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରର ନାଇଜରର ତ୍ରୟୋଦଶ ସ୍ନାତକ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳ ଓ ରୁଟ୍କୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 96ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ବିଧାନସଭା ପରିସରରେ ବାଚସ୍କତି ସୁରମା ପାଢ଼ୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଚାରାରୋପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 96ତମ ଶ୍ରାଦ୍ଧ ଉତ୍ସବ ଆଜି ପାଳନ କରାଯାଉଛି। ଏହି ଅବସରରେ ଆଜି ସକାଳେ କଟକ ଗଡ଼ଗଡ଼ିଆ ଘାଟଠାରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ବାରବାଟୀ ଷ୍ଟାଡିୟମ୍ ଛକ, ବକ୍ସିବଜାରସ୍ଥିତ ଗୋପବନ୍ଧୁ ଉଦ୍ୟାନ ଏବଂ ସମାଜ କାର୍ଯ୍ୟାଳୟରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଗୋପବନ୍ଧୁ ଭବନରେ ମଧ୍ୟ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଯାଇଛି। ସପ୍ତଦଶ ବିଧାନସଭାର ପ୍ରଥମ ତଥା ବଜେଟ୍ ଅଧିବେଶନ ଚଳିତ ମାସ 22 ତାରିଖରୁ ଆରମ୍ଭ ହେବ। ଜୁଲାଇ 22ରୁ 30 ତାରିଖ ଏବଂ ଅଗଷ୍ଟ 20ରୁ ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନରେ 27ଟି କାର୍ଯ୍ୟଦିବସ ରହିଛି। ଜୁଲାଇ 22ରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ। 23 ତାରିଖରେ ଉପବାଚସ୍କତି ପଦ ପାଇଁ ନିର୍ବାଚନ ଘୋଷଣା ଏବଂ 24 ତାରିଖରେ ଉପବାଚସ୍କତି ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଦୁଇ ଦିନ ଆଲୋଚନା ହେବ। ଆସନ୍ତା 25 ତାରିଖରେ 2024-25 ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଜୁଲାଇ 29 ଓ 30 ତାରିଖ ଦୁଇ ଦିନ ବଜେଟ୍ ଉପରେ ଆଲୋଚନା ହେବ। 30 ତାରିଖରେ ଲେଖାନୁଦାନ ପ୍ରସ୍ତାବ ଆଗତ ସହ 31 ତାରିଖରେ ଲେଖାନୁଦାନ ବିନିଯୋଗ ବିଲ୍ ଆଗତ ହେବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର 10ରେ 2024-25 ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପିତ ହେବାକୁ ଦିନ ଧାର୍ଯ୍ୟ କରାଯାଇଥିବାବେଳେ 12 ଓ 13 ତାରିଖରେ ବେସରକାରୀ ବିଲ୍ ଆଗତ କରାଯିବ। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା 22 ତାରିଖରୁ ଆରମ୍ଭ ହେବା ନେଇ ରାଜ୍ୟପାଳଙ୍କ ପାଖରୁ ସମନ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି ବିଧାନସଭାରେ ଆଗତ ହେବାକୁ ଥିବା 2024-25 ଆର୍ଥିକ ବର୍ଷର ବଜେଟ୍ର ପ୍ରାକ୍ ପ୍ରସ୍ତୁତି ଚାଲିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ବିକଶିତ ଭାରତ ଅଧ୍ୟାୟ ସବସେ ସମାନ ବ୍ୟବହାର ମିଳେଗା ସବକୋ ନ୍ୟାୟ ସରଲ ହୈ ସୁଲଭ ହୈ ହୈ ପାରଦର୍ଶୀ ତକନିକୀ ଯୁକ୍ତ ହୈ ଔର ହୈ ସ୍ୱଦେଶୀ ଇସମେ ହୈ ମହିଳାଓ ବୁଜୁର୍ଗୋ କା ସମ୍ମାନ ଶାମିଲ ହୈ ଇସମେ ଜନ ଜନ କି ଆନ ସାଥ ଇସକେ ଚଲନେ କା ଦେଶ ପର ଚଢ଼ା ଜୁନୁନ
ରାତି ପାଇଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ପରମ୍ପରା ଅନୁଯାୟୀ ଆଜି ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନି ରଥକୁ ଅଣାଯାଇଛି। ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପାଳିଆ ପୂଜାପଣ୍ଡା ସାମନ୍ତ ତିନି ବାଡ଼ରୁ ତିନୋଟି ଆଜ୍ଞାମାଳା ଆଣି ଘଣ୍ଟ ଛତା କାହାଳି ସହ ରଥଖୋଳା ନିକଟକୁ ବିଜେ କରାଇଥିଲେ। ତେବେ ଚଳିତ ବର୍ଷ ତିଥି କ୍ଷୟ ଯାଉଥିବାରୁ ଶ୍ରୀଗୁଣ୍ଡିଚା ଦିନ ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରୀବିଗ୍ରହଙ୍କଠାରୁ ରଥ ଖଳାକୁ ଆଜ୍ଞାମାଳ ନ ଆସି ପଟିଦିଅଙ୍କ ନିକଟରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ରଥତ୍ରୟକୁ ବିଜେ କରାଇଥିଲେ। ପରମ୍ପରା ଅନୁଯାୟୀ ପ୍ରଥମେ ତାଳଧ୍ୱଜ ରଥରେ ଆଜ୍ଞାମାଳ ପ୍ରଦାନ କରାଯିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଶେଷରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ପରେ ତାଳଧ୍ୱଜ ରଥରେ ବିଜେ କାହାଳି ଦିଆଯିବା ପରେ ତିନି ରଥକୁ ଟାଣି ଟାଣି ଶ୍ରୀମନ୍ଦିର ନିକଟକୁ ଅଣାଯାଇଥିଲା। ପୁଲିସ୍ ବାହିନୀ, ସେବାୟତ ଓ ଭକ୍ତଙ୍କ ସହାୟତାରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିବାବେଳେ ପରେ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ପୁରୀଠାରେ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସୂଚନା ଦେଇ ଜଷ୍ଟିସ୍ ରଥ କହିଛନ୍ତି ଆସନ୍ତା 9 ତାରିଖ ବୁଧବାର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ପରବର୍ତ୍ତୀ ବୈଠକ ହେବ ଏବଂ ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପଭି ନିଆଯିବ। ସରକାରୀ ଟ୍ରେଜେରୀରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ରହିଛି। ଯାଞ୍ଚ କମିଟି ସମ୍ମୁଖରେ ବୁଧବାର ଦିନ ହେବାକୁ ଥିବା ବୈଠକରେ ଚାବି ଉପସ୍ଥାପନ କରିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଆବଶ୍ୟକ ସ୍ଥଳେ ଚାବି ଦ୍ୱାରା ରତ୍ନଭଣ୍ଡାରର ତାଲା ଖୋଲାଯାଇ ନ ପାରିଲେ ତାକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଯାଞ୍ଚ କମିଟିର ଅଧ୍ୟକ୍ଷ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ଏବଂ ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତି ମଣତି ପାଇଁ ବୈଠକରେ କୌଣସି ଆଲୋଚନା ହୋଇନାହିଁ। ସୂଚନାଯୋଗ୍ୟ, ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ 16-ଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ବଡ଼ଦାଣ୍ଡରେ ଅନୁଷ୍ଠିତ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ। ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା ଓ ଦଳୀୟ କର୍ମୀମାନେ ବଡ଼ଦାଣ୍ଡରେ ଅଳିଆ ସଫା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କାଲି ବଡ଼ଦାଣ୍ଡକୁ ଆସିବେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁ ବଡ଼ଦାଣ୍ଡକୁ ଆସିବା ପୂର୍ବରୁ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି। ସେ କହିଥିଲେ
ବଡ଼ଦାଣ୍ଡ ଏଥିରେ ମଇଳା ହେବା, କିଛି ପ୍ଲାଷ୍ଟିକ ଯୋଉ ବ୍ୟବହାର ହେଉଛି ସେଗୁଡ଼ିକ କିଭଳି ଭାବରେ ସଫା ହେବ, ସେଥିପାଇଁ ଏହାକୁ ବ୍ୟାପକ ଭାବରେ ଗୋଟିଏ ସଚେତନ କରାଇବା ସହିତ ମଧ୍ୟ ଏହି କାର୍ଯ୍ୟକ୍ରମକୁ ହାତକୁ ନେବା ସରକାର ନେଇଛନ୍ତି। ବିଶେଷ କରିକି ଆମେ ବି ଅନୁରୋଧ କରିବୁ ସେଥିରେ ଯେଉଁଗୁଡ଼ିକ ସବୁ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ ଏଗୁଡ଼ିକ କିଭଳି ଭାବରେ ସେମାନେ ବର୍ଜନ କରିବେ ଏବଂ ସେ ସହିତ ନିଜେ ସଚେତନ ହେବେ, ଏଥିରେ ସମସ୍ତଙ୍କର ସହଭାଗିତା ଅଛି। ଯଦି ଶ୍ରଦ୍ଧାଳୁଙ୍କ ସହିତ ସମସ୍ତଙ୍କର ସହଭାଗିତାରେ ସରକାରଙ୍କ ସହିତ ନ ରହିବେ, ଶ୍ରୀମନ୍ଦିର ପ୍ରଶାସନ ସହିତ ନ ରହିବେ, ତାହେଲେ ନିଶ୍ଚିତ ଭାବରେ ଇଏ ଅପରିଷ୍କାର ହେବ। ଏଣୁକରି ଏଭଳି ଭାବରେ ଏକ ସଚେତନତା ବାର୍ତ୍ତା ବି ଦେବା ସହିତ କାର୍ଯ୍ୟକ୍ରମ ନିଜେ ସରକାର ହାତକୁ ନେଇଛନ୍ତି। ଏହାଦ୍ୱାରା ନିଶ୍ଚିତ ଭାବରେ ସ୍ୱଚ୍ଛତା ବଜାୟ ରହିବା ସହିତ ସାରା ବିଶ୍ୱକୁ ଗୋଟିଏ ମେସେଜ ଯିବ, ଏ ପବିତ୍ରତା କାମରେ ସ୍ୱଚ୍ଛତା ଏବଂ ତାକୁ କିଭଳି ଭାବରେ ବଜାୟ ରଖାଯିବ, ସମସ୍ତେ ନିଜେ ନିଜେ ସ୍ୱଚ୍ଛତା କେମିତି ବଜାୟ ରଖିବେ ସେଥିପାଇଁ ଏ କାର୍ଯ୍ୟକ୍ରମ ନିଆ।
ସିଙ୍ଗାପୁରର ଏକ 12-ଜଣିଆ ସ୍ୱାସ୍ଥ୍ୟ ଟିମ୍ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍କିଟାଲ ପରିସରରେ ଥିବା ନର୍ସିଂ କଲେଜ ପରିଦର୍ଶନ କରିଛନ୍ତି। ଟିମ୍ କଲେଜର ବିଭିନ୍ନ ବିଭାଗ ଓ ଲ୍ୟାବ୍ ବୁଲି ଦେଖିବା ସହ ବିଭିନ୍ନ ବିଷୟରେ ନର୍ସିଂ ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ଏବଂ ଢେଙ୍କାନାଳ ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ ହୋଇଛି। ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳର ପୁରୁଣା ଜିଲ୍ଲା ପରିଷଦ କକ୍ଷରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଏହି ଯୋଜନାରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କୃଷି ଭିଭିଭୂମି ବିକାଶ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ସେହିଭଳି ଆକାଂକ୍ଷୀ ଜିଲ୍ଲା ନୂଆପଡ଼ାର କୋମନା ଏବଂ ବୋଡେନ୍ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଅଧୀନରେ 12 ମାପଦଣ୍ଡ ଉପରେ କାର୍ଯ୍ୟ କରାଯିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ନାଭାଲ ୟୁନିଟ୍ ଏନ୍ସିସି ପକ୍ଷରୁ 10-ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ବ୍ରହ୍ମପୁର ନିକଟସ୍ଥ ଅଙ୍କୁଶପୁରଠାରେ ଆରମ୍ଭ ହୋଇଛି। ଏଥିରେ 11 ବିଦ୍ୟାଳୟ ଓ 6 ମହାବିଦ୍ୟାଳୟର 500 ବାଳକ ଓ ବାଳିକା କ୍ୟାଡେଟ୍ ଯୋଗ ଦେଇଛନ୍ତି। କମାଣ୍ଡର ଏନ୍ଭିପି ସ୍ୱାମୀଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଚାରିଦିନିଆ ଗସ୍ତରେ ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ଘୋଷଯାତ୍ରାରେ ପୁରୀରେ ଶ୍ରୀଜୀଉଙ୍କୁ କରିବେ ଦର୍ଶନ। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚଳିତ ମାସ 22 ହେବ ଆରମ୍ଭ। ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ 25 ହେବ ଉପସ୍ଥାପନ ଏବଂ ଆସନ୍ତାକାଲି ପବିତ୍ର ରଥଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ତିନି ରଥ। ରତ୍ନଭଣ୍ଡାର ଖୋଲିବା ନେଇ ଆସନ୍ତା ବୁଧବାର ଦିନ ହେବ ନିଷ୍ପତ୍ତି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ପ୍ରସାରଣ ସନ୍ଧ୍ୟା 6:45 ରେ।